କଥା ବିଶ୍ୱାସର, କଥା ବନ୍ଧନର, କଥା ଭରସାର, କଥା ସମ୍ପର୍କର, ଆଉ କଥା ସ୍ନେହର। ଭାଇ ଆଉ ଭଉଣୀର ମଧୁର ସମ୍ପର୍କ କ୍ଷୀର ଆଉ ନିରର ସମ୍ପର୍କ ଭଳି। ବାପା ମା ଜନ୍ମ ଦିଅନ୍ତି ସତ, ହେଲେ ଭଉଣୀଟିକୁ ସାରା ଜୀବନ ସୁଖରେ ରଖିବାର ଦାୟିତ୍ୱ ବା ପ୍ରତିଶ୍ରୁତି ଜଣେ ଭାଇ ହିଁ ଦେଇଥାଏ। ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବି ନିଜ ଭଉଣୀ ମା ସୁଭଦ୍ରାଙ୍କୁ ପାଖେ ପାଖେ ହିଁ ରଖିଛନ୍ତି। ସତରେ ଏହି ଭଲ ପାଇବାଠାରୁ ଆଉ ବଳି ଉଦାହରଣ କ'ଣ ଥାଏ ଏ ସଂସାରରେ। ସେ ଯାହା ହେଉ, ରାକ୍ଷୀ ପୂର୍ଣ୍ଣମୀର ଏହି ପବିତ୍ର ଅବସରରେ ସଂସାରର ସମସ୍ତ ଭାଇ ଭଉଣୀମାନଙ୍କୁ ଅଲିଉଡ୍ ଟାଇର ତରଫରୁ ଅନେକ ଅନେକ ମିଠା ମିଠା ଶୁଭେଚ୍ଛା ଆଉ ସ୍ନେହଭରା ଅଭିନନ୍ଦନ। ୱିଶ୍ ୟୁ ଅଲ୍ ଏ ହାପି ରକ୍ଷାବନ୍ଧନ।